श्रीमद्भागवतम द्वितीय स्कंद नवम सॉरी दशम स्कंद 48 अध्याय श्लोक 22। देहाद्युपाधे निरूपितत्वात् देहाद्युपाधे निरूपितत्वात् भवो न साक्षान्नभिदात्मनः स्यात् भवो न साक्षान्नभिदात्मनः स्यात् अतो न बन्धास्तव नैव मोक्षाः अतो न बन्धास्तव नैव मोक्षाः शातांगिकामस्त्वयि नो अविवेकः शातांगिकामस्त्वयि नो अविवेकः देहाद्युपाधेर्निरूपितत्वात् भवो न साक्षान्नभिदात्मनः स्यात् अतो न बन्धस्तव नैव मोक्षः शाताङ्गिकामस्त्वयि नो अविवेकः। देहाद्युपाधेर्निरूपितत्वात् भवो न साक्षान्नभिदात्मनः स्यात् अतो न बन्धास्तव नैव मोक्षः शाताङ्गिकामस्त्वयि नो अविवेकः। हरे कृष्ण कृष्णजन्मन्द मातृवृन्द आज हमर चतुर्मासर प्रथम दिवस आरंभ हो गला चारिमास चतुर्मास पालन करा जाउछि श्रावण मास आरंभ हो श्रावण आषाढ़ पूर्णिमा आदि तेणु आज आम एक उपलक्षे आम जो कथा चलते भागवत कथा दशम स्कंद 48 अध्याय 22 नंबर श्लोक आम पाठ करुचे ये रही मथुरा जो अक्रूर भवन रे भगवान को स्तुति चलती भगवत तत्व बुझा तो सहज नुह भगवत तत्व महाजन मैंने जापारती ना भगवान कहीं सब लीला करती जहाँ भी हो भगवान होती पूर्ण स्वतंत्र से कि नुहजे से जनकर पराधीन रही पूर्ण स्वतंत्र से जहाँ चाहिए स्वराट प्रथम स्कंद प्रथम अध्याय प्रथम शुभ्रता कहला से स्वराट पूर्ण स्वतंत्र से किंतु तांकर से स्वतंत्र हेले भागवत मानव शास्त्र वर्णना कर नित्य मुक्त भी बद्धस्मिन मुदियों नित्य मुक्त किंतु बद्ध हो जाए किभली ना भक्ता भक्ताना स्नेह रज्जु भी भक्त मान स्नेह रज्जु से बंधा हो जाती ये से कथा कह भगवान आम शुणा तेणु ये कौन 17-22 आज हूँ 6 नंबर श्लोक 17 आरंभ कथा तेणु देहादि उपाधे अनिरूपितत्वात् आमर जो देह सब रही सब उपाधि लोक जानते ना उपाधि कौन खाली समय उपाधि नापी बस बहुत व्यस्त आमको दि मेडाल दिखाई डेजिग्नेसन सब रही विभिन्न प्रकार सब रही उपाधि सब उपाधि आम जाने ये सब आम उपाधि आम ये नुह भक्ति केत आरंभ होना सर्वपाधि विनिर्मुक्त सर्वपाधि जदि जन मुक्त हे तत्पर निर्मल भगवान सहित युक्त हेले आम से निर्मल अवस्था प्राप्त हवा ऋषिकेण ऋषिकेश सेवन भक्ति उच्यते आमर इंद्रिय मान द्वारा इंद्रिय मान प्रभु ऋषिकेश जी आम पूजा सेवा करवा सेटा हूँ भक्ति ये भक्तिर डेफिनेसन वर्णना दि जाए रूप गोस्वामी ଭକ୍ତିର ସାହାଯ୍ୟ ସିନ୍ଧୁରେ ଆଉ ପୁଣି ଉତ୍ତମ ଭକ୍ତି ରହିଛି, ଭକ୍ତି ଆରମ୍ଭ ହେଉଛି ଏଇଠି ସର୍ବପାଦ ମିଳିନ୍ ମୁକ୍ତ, କିନ୍ତୁ ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ଏ ଶରୀରଟା ସେମାନଙ୍କୁ ଉପାଧି ବୋଲି ସେମାନେ ଜାଣନ୍ତି ନାହିଁ, ସେମାନେ ଭାବନ୍ତି ଶରୀର ହେଉଛି ଆମେ। ତେଣୁ ଏଠି ଭଗବାନଙ୍କର ସେ ଉପାଧି ସବୁ ନାହିଁ, ଦେହା ଆମ ଦେହ ଏବଂ ଦେହି ଭିତରେ ତଫାତ ରହିଛି, ଦେହଟା ଆମର ଗୋଟେ ଉପାଧି, ଏ ଶରୀରଟା ଯେଉଁ ରହିଛି ଗୋଟେ ଉପାଧି, ଆମେ ଏ ଶରୀର ନୁହଁ, ଇଏ ଗୋଟେ ଉପାଧି, କିନ୍ତୁ ଭଗବାନଙ୍କର ସେସବୁ ନଥାଏ। ଭଗବାନ ଆଉ ଭଗବାନଙ୍କ ଦେହ ଭିତରେ କୌଣସି ତଫାତ ନାହିଁ। ଦେହାଦି ଆଦି ଆଦି ଶବ୍ଦରେ କ'ଣ ଆସିବ, ମନ ବୁଦ୍ଧି ଅହଙ୍କାର ଇତ୍ୟାଦି ଯାହା ସବୁ ଆମର ସବୁ ରହିଛି, ଶରୀର ଇଏ ସ୍ଥୂଳ ଶରୀର ସୂକ୍ଷ୍ମ ଶରୀର ଇତ୍ୟାଦି ଏସବୁ ଦେହ ଆଦିରେ ସବୁ ଯିବ, ସେସବୁ ଜିନିଷ ଏସବୁ ଉପାଧି ଆମର। କିନ୍ତୁ ଭଗବାନ ସେ ତାଙ୍କର ସେସବୁ ଉପାଧି ନୁହେଁ, ଭଗବାନ ଦେହ ଏବଂ ଦେହି ଭିତରେ ତାଙ୍କର ତଫାତ ନଥାଏ। ଇଏ ହେଉଛି ଭଗବାନ ଆଉ ଜୀବ ଭିତରେ, ବଦ୍ଧ ଜୀବ ଭିତରେ ତଫାତ ହେଉଛି ସେଇଟା। ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ 1965 ଆମେରିକା ଯାଇଥିଲେ, ସେ ସମୟରେ ତାଙ୍କର ଭାଗବତମ ଯେଉଁ ରହିଛି ପ୍ରଥମ ଖଣ୍ଡ, ପ୍ରଥମ ସ୍କନ୍ଧକୁ ତିନି ଖଣ୍ଡରେ ସେ ହେଇଥିଲା, ପବ୍ଲିଶ ହେଇଥିଲା, ସେସବୁ ନେଇଥିଲେ। ଏବଂ ତାଙ୍କର ଭଗବତ ଗୀତା ଯଦିଓ ସେ ରଚନା କରିଥିଲେ, ବାସ ଦେଇଥିଲେ, କିନ୍ତୁ ତାଙ୍କର ସେଇଟା ବାସଟି ପାଣ୍ଡୁଲିପିଟି ହଜିଯାଇଥିଲା। ତେଣୁ ସେ ସମୟରେ ସେ ଗୋଟେ ନେଇଥିଲେ ଇସ୍କନ୍ର ଇଂଲିଶ ଭର୍ସନ ଗୋଟେ ନେଇଥିଲେ ଭଗବତ ଗୀତା, ଯାହାକି ସେ ସମୟ ଆମ ଭାରତ ରାଷ୍ଟ୍ରପତି ଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କର ଭଗବତ ଗୀତାର ପର୍ପଟକୁ ନେଇକି ଯାଇଥିଲେ ସେ। ତେଣୁ 1966 ଯେତେବେଳେ ଆମର ଇସ୍କନ୍ ଆରମ୍ଭ ହେଲା, ସେହି ସମୟରେ ସପ୍ତାହକୁ 2 ଲେଖା ଆରମ୍ଭ ହୋଇଥିଲା ଭଗବତ ଗୀତା, ସକାଳେ ଆସୁଥିଲେ ସମସ୍ତେ ଶୁଣିବା ପାଇଁ। ସେହି ସମୟରେ ପ୍ରଭୁପାଦ ମହାରାଜ ସେହି ଗୀତାରୁ କହୁଥିଲେ, ସେହି ଗୀତାରୁ ପାଠ ପଢ଼ୁଥିଲେ, ଭଗବତ ଗୀତା ପାଠ ପଢ଼ୁଥିଲେ ସେ, ବା ପ୍ରବଚନ ଦେଉଥିଲେ। ତେଣୁ ସେହି ଭଗବତ ଗୀତାରେ ପ୍ରଭୁପାଦ ମହାରାଜ କହି ସେ ଭଗବତ ଗୀତାରେ ଯେତେବେଳେ ସେ ଦେଉଛନ୍ତି ପ୍ରବଚନ ଭାଷ୍ୟ ଦେଇଛନ୍ତି, ବଡ଼ ବହୁତ ବଡ଼ ଫିଲୋସଫର ସେ, ଦାର୍ଶନିକ, ବହୁତ ବଡ଼ ଦାର୍ଶନିକ। କିନ୍ତୁ ଭଗବତ ଗୀତା 9 ଅଧ୍ୟାୟ 34 ଶ୍ଲୋକରେ ଯେଉଁ ଭାଷ୍ୟ ଦେଇଛନ୍ତି, ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଜାଜି ମାଙ୍ଗ ନମସ୍କୁରୁ, ମାଙ୍ଗ ନମସ୍କୁରୁକୁ ସେ କହୁଛନ୍ତି, ମାଙ୍ଗ କହିଲେ କୃଷ୍ଣଙ୍କୁ ନୁହଁ, ତାଙ୍କ ଭିତରେ ଯେଉଁ ରହିଛନ୍ତି ଆତ୍ମା, କୃଷ୍ଣ ନୁହଁ, ତାଙ୍କ ଭିତରେ ଯିଏ ଆତ୍ମା ରହିଛନ୍ତି ତାଙ୍କୁ ପ୍ରଣାମ କରିବା ପାଇଁ ସେ କହୁଛନ୍ତି। ଆମେ ଯେଉଁଭଳି ଭାବରେ ଆମେ ଆଉ ଆମ ଭିତରେ ତଫାତ ରହିଛି, ଭଗବାନ ମଧ୍ୟ ସେଇଭଳି ଭାବରେ ସେ ତାଙ୍କର ଦେଇଛନ୍ତି, ଭାଷ୍ୟ ଦେଇଛନ୍ତି। ତେଣୁ ଏହିଭଳି ଭାବରେ ଅନେକ ଭଗବତ ଗୀତାର ଭାଷ୍ୟ ରହିଛି। ଭଗବାନଙ୍କ ତତ୍ତ୍ୱ ଜାଣିବା ଏତେ ସହଜ ନୁହଁ, ଭଗବତ ଗୀତାର ଭାଷ୍ୟ ଦେଇଛନ୍ତି, କିନ୍ତୁ ଭଗବାନ ବିଷୟରେ କହୁଛନ୍ତି, ଭଗବାନ ଆଉ ଭଗବାନଙ୍କ ଭିତରେ ଯେଉଁ ରହିଛନ୍ତି ଆତ୍ମା, ତଫାତ ରହିଛି, ସେ ଆତ୍ମାକୁ ପ୍ରଣାମ କରିବା ପାଇଁ କହିଲେ ଭଗବାନ କହିଛନ୍ତି, ତାଙ୍କୁ ପ୍ରଣାମ ତାଙ୍କ ଶରୀରକୁ ପ୍ରଣାମ କରିବା ପାଇଁ କହିନାହାନ୍ତି। ତେଣୁ ଭଗବାନଙ୍କ ଶରୀର ଏବଂ ମନ ବୁଦ୍ଧି ଅହଙ୍କାର ଆତ୍ମା ଏସବୁ ଗୋଟିଏ କଥା, ଭଗବାନଙ୍କର କୌଣସି ଭେଦ ନାହିଁ। ସଚ୍ଚିଦାନନ୍ଦମୟ ଶରୀର ଭଗବାନଙ୍କର, ଆମର ହେଉଛି ଜଡ଼ ଶରୀର, ଜଡ଼ ଶରୀରରେ ଭିନ୍ନ ଭିନ୍ନ ଶରୀର ସବୁ ରହିଛି, ସ୍ଥୂଳ ଶରୀର ରହିଛି, ସୂକ୍ଷ୍ମ ଶରୀର ରହିଛି, ସବୁକିଛି ଆମର ଉପାଧି, ଦେହାଦି ଉପାଧି ଅନିରୂପିତ୍ୱତା, ଭଗବାନଙ୍କର ସେସବୁ ଉପାଧି ନାହିଁ, ଭଗବାନ ଓ ଭଗବାନଙ୍କ ଆତ୍ମା ଭିତରେ କୌଣସି ତଫାତ ନାହିଁ। ଆତ୍ମା କଥା କ'ଣ କହିବା, ଭଗବାନ ନାମ ଭିତରେ ମଧ୍ୟ କୌଣସି ତଫାତ ନାହିଁ, ଭଗବାନ ଭଗବାନ ନାମ ଭିତରେ ମଧ୍ୟ କୌଣସି ତଫାତ ନାହିଁ। ଇଏ ହେଉଛି ଅଧ୍ୟ ଜ୍ଞାନ ତତ୍ତ୍ୱ, ନାମ ଚିନ୍ତା ମଣିକୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନତ ନାମ ନାମିନ, ଭଗବାନଙ୍କର ହେଉଛି ନାମ ହେଉଛି ଚିନ୍ତାମଣି, ଯାହା ତୁମେ ଚିନ୍ତା କରିବ ସେଇଟା ସବୁ ସେ ପୂରଣ କରିବେ କୃଷ୍ଣ, ନାମ ଚିନ୍ତାମଣି କୃଷ୍ଣ, ତାପରେ ଚୈତନ୍ୟ, ନାମ ହେଉଛି ଚେତନଶୀଳ, ଆମେ ଯେମିତି ଚେତନଶୀଳ ନାମ ମଧ୍ୟ ସେଇଭଳି ଭାବରେ ଚେତନଶୀଳ, ଚୈତନ୍ୟ ରସ ବିଗ୍ରହ ସେ ମଧ୍ୟ ଗୋଟେ ବିଗ୍ରହ ଭଳି ରସ ରହିଛି ତା ଦେହରେ, ରସ ବିଗ୍ରହ ପୂର୍ଣ୍ଣ ସେ ହେଉଛନ୍ତି, ନାମ ହେଉଛନ୍ତି ପୂର୍ଣ୍ଣ, ଭଗବାନ ଯେଉଁଭଳି ଭାବରେ ପୂର୍ଣ୍ଣ, ନାମ ମଧ୍ୟ ସେଇଭଳି ଭାବରେ ପୂର୍ଣ୍ଣ, ଏବଂ ସେ ହେଉଛନ୍ତି ଶୁଦ୍ଧ ନିତ୍ୟ ମୁକ୍ତ, ସେ ନିତ୍ୟ ସେ ହେଉଛନ୍ତି ମୁକ୍ତ, ଏବଂ ଭଗବାନ ଆଉ ତାଙ୍କ ନାମ ଭିତରେ କୌଣସି ତଫାତ୍ ନାହିଁ। ଆମର ଏଇଟା ବର୍ଣ୍ଣନା କରାଯାଇଛି, ରୂପ ଗୋସ୍ୱାମୀ ତାଙ୍କର ନାମାଷ୍ଟକମ ରଚନା କରି, ଯଦିଓ ଭଗବାନ ଆଉ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ, କିନ୍ତୁ ତଥାପି ପୂର୍ବସ୍ମାତ୍ ପରମେବ ହନ୍ତ କରୁଣ ଜାନିମହେ, ଭଗବାନ ଠାରୁ ଭଗବାନ ନାମ ଆହୁରି କରୁଣାମୟ, ଭଗବାନ ଠାରୁ ଭଗବାନ ନାମ ଆହୁରି କରୁଣାମୟ। ଏମିତି କୁହାଯାଏ, ଏ ଉଦାହରଣଟି ଦିଆଯାଏ, ଭଗବାନ ରାମଚନ୍ଦ୍ର ହନୁମାନ ଯେତେବେଳେ ଶହେ ଯୋଜନର ସମୁଦ୍ରକୁ ପାର ହୋଇଥିଲେ, ଭଗବାନ ନାମ ନେଇକି ପାର ହୋଇଗଲେ, ଜୟ ଶ୍ରୀରାମ ନାମ ନେଇକି ଭଗବାନ କିନ୍ତୁ ଯେତେବେଳେ ଆସିଲେ ତାଙ୍କୁ ସେତୁ ବନ୍ଧ ପକାଇବାକୁ ପଡ଼ିଲା। ଭଗବାନ ଠାରୁ ଭଗବାନ ନାମ ଆହୁରି କରୁଣାମୟ, ହନ୍ତ କରୁଣମ ବୋଲି କୁହାଯାଇଛି। ତେଣୁ ଯାହା ବି ହଉ, ଭଗବାନ ଆଉ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ। ତେଣୁ ସେହିଭଳି ଭାବେ ଭଗବାନଙ୍କ ଶରୀରରେ ଆଉ କ'ଣ ଭିତରେ ଗୋଟେ ଅଲଗା ରହିଛି, ବାହାରେ ଗୋଟେ ଅଲଗା, ଏସବୁ ରହିଛି ଭଗବାନ ଭଗବତ ତତ୍ତ୍ୱ। ସେ ଦେହାଦି ଉପାଧି ଅନୁରୂପିତ ତ୍ୱାତ୍, ତାଙ୍କର ସେସବୁ ଉପାଧି ନାହିଁ। ଭବନ ସାକ୍ଷାତ ନ ବିଧାତ୍ମନ ସ୍ୟାତ୍, ଆମର ଜନ୍ମ ହେଉଛି ଆଉ କିଛି କାଳ ରହିଲା ପରେ ଆମେ ଶରୀର ତ୍ୟାଗ କରୁଛେ, ଏଇସବୁ ରହୁଛି ଭବ, ସୃଷ୍ଟି ହେଉଛି କିଛି ଆମେ ଧ୍ୱଂସ ହେଉଛି, ଏସବୁ ଶରୀର ସବୁ ଏଇଭଳି ଭାବରେ ସୃଷ୍ଟି ହେଉଛି ଧ୍ୱଂସ ହେଉଛି, ଭଗବାନଙ୍କର ସେସବୁ ନାହିଁ। ଭବ ଭବ କହିଲେ ଜନ୍ମ, ଭଗବାନଙ୍କର ଭଗବତ ଗୀତାରେ ଭଗବାନ କହିଲେ ନା, ଅଜୋପିସନ ବ୍ୟାତ୍ମା ଭୂତାନାମ ଈଶ୍ୱର ବିସନ ପ୍ରକୃତି ସ୍ୱାମ ଅଧିଷ୍ଠାୟ ସମ୍ଭବାମି ଆତ୍ମାୟା, ଭଗବାନଙ୍କର କୌଣସି ଜନ୍ମ ନାହିଁ, ଅଜନ୍ମା, କିନ୍ତୁ ଅଜନ୍ମା ହେଲେ ମଧ୍ୟ ସେ ଜନ୍ମ ନିଅନ୍ତି। ଅଜୋପିସନ ବ୍ୟାତ୍ମା, ଭଗବାନ ହେଉଛନ୍ତି ଅବ୍ୟାତ୍ମା, ତାଙ୍କର ବ୍ୟୟ ନଥାଏ କିଛି। ପ୍ରକୃତି ସ୍ୱାମ ଅଧିଷ୍ଠାୟ, ଭଗବାନ ତାଙ୍କର ନିଜ ପ୍ରକୃତି ଯେଉଁ ଯୋଗମାୟା ଶକ୍ତିରେ ନିଜେ ସେଇଟା ସେହି ଶକ୍ତିରେ ଆସିକରି ସମ୍ଭବାମି ଆତ୍ମାୟା, ଭଗବାନ ସେ ନିଜେ ଆସନ୍ତି। ତାଙ୍କ ଆସିବାର କାରଣ ତ ଆପଣମାନେ ସବୁ ଜାଣିଛନ୍ତି, କହିବା ନାହିଁ। ତେଣୁ ଭଗବାନ ଏହିଭଳି ଭାବରେ ଆସନ୍ତି। ତୃତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ବିଦୁର କହିଛନ୍ତି ସେ କଥା, ଭଗବାନଙ୍କର ସରି ଉଦ୍ଧବ କହିଛନ୍ତି ଏଇଟା, ଭଗବାନଙ୍କ ଲୀଳା ଏଭଳି ସମସ୍ତେ ମୋହିତ ହୋଇଯିବେ। ଭଗବାନ ଲୀଳା, ଭଗବାନଙ୍କ ଲୀଳାକୁ ସେ ସବୁ ବର୍ଣ୍ଣନା କରାଯାଇଛି ଯେ କର୍ମାଣି ଅନ୍ୟସ୍ୟ, ଭଗବାନ ଯେଉଁ କର୍ମ କରନ୍ତି ଆମେ ଯେଉଁ କର୍ମ କରୁ ଆଉ ଭଗବାନଙ୍କ କର୍ମ ଭିତରେ ତଫାତ୍ ହେଉଛି ଏଇଟା। ଭଗବାନ ଯେଉଁ କର୍ମ କରନ୍ତି କୌଣସି ତାଙ୍କର ଇଚ୍ଛା ମାନେ ତାଙ୍କର କିଛି ନଥାଏ ଏଇଟା ପ୍ରାପ୍ତ ହେବେ, ଏଇଥିପାଇଁ ସେ କରନ୍ତି। ଅନିହସ୍ୟ, ତାଙ୍କର କୌଣସି କର୍ମ କଲେ ଏଇଟା ପାଇବେ ସେଥିପାଇଁ କରନ୍ତି ନାହିଁ ସେ। କର୍ମାଣି ଅନିହସ୍ୟ ଭବ ଅବବଶ୍ୟତେ, ଏଠି କୁହାଗଲା ଭବ କଥା କୁହାଗଲା, ଭଗବାନ ଯଦିଓ ଅଜନ୍ମା କିନ୍ତୁ ସେ ଜନ୍ମ ନିଅନ୍ତି। ଏ ଭଗବାନଙ୍କ ବିଚିତ୍ର ଲୀଳା, ବିପରୀତ ସବୁ ଜିନିଷ ରହିଛି ଭଗବାନଙ୍କର, ମିକ୍ସଚର୍ ଅଫ୍ ଅପୋଜିଟ୍ ଭଗବାନ, ସବୁକିଛି ରହିଛି ତାଙ୍କର, ବିପରୀତ ଜିନିଷ ସବୁ ରହିଛି ତାଙ୍କ ପାଖରେ। ଭବ ଅବବଶ୍ୟତେ ଦୁର୍ଗାଶ୍ରୟଧାରି ଭୟାତ୍ ପଳାୟନମ କାଳାତ୍ମନ, ଯଦିଓ ସେ କାଳ, ଭଗବତ ଗୀତାରେ ଭଗବାନ କହିଲେ କାଳସ୍ମି ଲୋକକ୍ଷତି ପ୍ରବୃଦ୍ଧ, ଭଗବାନଙ୍କର ଏତେ ସଖା ଏତେ ବର୍ଷ ଶହେ ବର୍ଷ ଧରି ଭଗବାନଙ୍କ ସହିତ ମିଶିକରି ଅଛନ୍ତି, ବା ଭଗବାନଙ୍କର ସେ ମୂଳ ଭଗବାନଙ୍କର ବ୍ୟକ୍ତି ସେ ନରନାରାୟଣ ଲୀଳା କରୁଛନ୍ତି, ଲୀଳା କରୁଛନ୍ତି ଏତେ ବର୍ଷ କାଳ ଭଗବାନଙ୍କ ସହିତ ଯୁକ୍ତ ହେଲା ପରେ ମଧ୍ୟ ସଖ୍ୟ ଭାବରେ କେତେ ଥଟା ଏଇଭଳି ଭାବରେ ଥଟା ମଜା ସବୁ କରୁଥିଲେ ତାଙ୍କ ସହିତ, ସେ କଥା ରହିଛି। କିନ୍ତୁ ଯେତେବେଳେ ଦେଖିଦେଲେ ଭଗବାନଙ୍କ ବିରାଟ ରୂପ, ଭୟ କରିଗଲେ, ଭୟ କରି ପଚାରିଲେ ବହୁ କିଏ ଆପଣ, ତେଣୁ ସେହି ଯେତେବେଳେ ପଚାରିଲେ ଭଗବାନ ସେହି କହିଲେ ସେ କଥା, ମୁଁ ହେଉଛି କାଳ, କାଳସ୍ମି ଲୋକକ୍ଷ ପ୍ରବୃଦ୍ଧ ଲୋକାନ ସମାହତ ବିହ ପ୍ରବୃତ୍ତ, ମୁଁ ହେଉଛି କାଳ, ଲୋକମାନଙ୍କୁ ହତ୍ୟା କରିବା ପାଇଁ ମୁଁ ଏଇଠି ଉପସ୍ଥିତ ହୋଇଛି। ରୀତେ ବିତ୍ୱାନ ନ ଭବିଷ୍ୟନ୍ତି ସର୍ବେ, ଯିଏ ଅବସ୍ଥିତ ପ୍ରମୁଖ ଧାର୍ତ୍ତରାଷ୍ଟ୍ରା, ତୁମକୁ ଛାଡ଼ିଦେଲେ ଆଉ ସମସ୍ତେ ମୃତ୍ୟୁବରଣ କରିବେ, ଏସବୁ କଥା ଭଗବାନ କହିଲେ। କିନ୍ତୁ ଭଗବାନଙ୍କ ସେ ରୂପ ଦେଖି ଅର୍ଜୁନ ଭୟ କରିଗଲେ, ତେଣୁ ସେ ଯଦିଓ କାଳ କିନ୍ତୁ ତଥାପି ଜଣେ ଯେତେବେଳେ ଭଗବାନ ଭକ୍ତ ଯେତେବେଳେ ଏସବୁ ଚିନ୍ତା କରନ୍ତି ସେମାନେ ତାଙ୍କର ମତି ବିଭ୍ରମ ହେଇଯାଏ, ଉଦ୍ଧବ କହୁଛନ୍ତି ସେହିଭଳି ଭାବରେ କାଳାତ୍ମନ ଦୁର୍ଗାଶ୍ରୟ, ସେ ଯାଇକିରି ଦୁର୍ଗରେ ଆଶ୍ରୟ ଧରିକିରି ଭୟ କରିକି ଦୁର୍ଗରେ ଆଶ୍ରୟ ନେଇଛନ୍ତି, ପଳେଇ ଯାଉଛନ୍ତି। ହଁ, ଜରାସନ୍ଧ ଦେଖି ଆଶ୍ରୟ ଯାଉଛନ୍ତି। ଜରାସନ୍ଧ 17 ଥର ତାଙ୍କ ପାଖରେ ପରାସ୍ତ ହୋଇଥିଲା, ଭଗବାନ ତାକୁ ଛାଡ଼ି ଦେଇଥିଲେ, ହତ୍ୟା କରିନଥିଲେ। ପ୍ରଥମ ଥର ଚାହିଁଥିଲେ ହତ୍ୟା କରିପାରିଥାନ୍ତି, ଭଗବାନଙ୍କ ନାଁ ତାକୁ ଛାଡ଼ିଦିଅ, ଆମର ରିଲେଟିଭ୍ ହେବେ ତାକୁ ମାରିବା କ'ଣ, ଆମ ମାମୁଙ୍କର ଶ୍ୱଶୁର ତାକୁ ମାରିବା କହିକି ଏଇଭଳି ଭାବରେ ତାଙ୍କୁ ବହୁତ ଅପମାନ କରି ଛାଡ଼ୁଥିଲେ। ତେଣୁ ପ୍ରଥମ ଥର ଯେତେବେଳେ ହେଇଗଲା, ସେ ଚିନ୍ତା କଲେ, ଜରାସନ୍ଧ ଚିନ୍ତା କଲେ, ଆଉ ମୁଁ ଯିବି ନାହିଁ ମଗଧ, ଆଉ ଯିବି ନାହିଁ ବିହାର, ବିହାରର ସ୍ଥାନ ସେତେବେଳେ ଥିଲା ମଗଧ, ବିହାର ଆଉ ଯିବିନି, ଯାଇକି କେଉଁଠି ବୃନ୍ଦାବନ ବୃନ୍ଦାବନ ଯାଇକି ସେଠି ତପସ୍ୟା କରିବି, ଏଇଭଳି ଭାବରେ ଚିନ୍ତା କରି ଯାଉଥିଲେ। କିନ୍ତୁ ହଁ, ସେସବୁ ଭଗବାନଙ୍କର ବ୍ୟବସ୍ଥା, ସିଏ କେଉଁଠି ଯାଇକିରି ତପସ୍ୟା କରିବେ, ଆଉ ଏ ଯେଉଁ ପାପୀ ବଦମାସ ସବୁ ରହିଛନ୍ତି ସେମାନେ କେମିତି ମୃତ୍ୟୁବରଣ କରିବେ, ଭଗବାନ ଏଇଭଳି ଭାବରେ ତାଙ୍କୁ ହତ୍ୟା କରିବା ପାଇଁ ଆସିଛନ୍ତି। ତେଣୁ ଆଉ କେତେଜଣ ସବୁ ପାପୀମାନେ ସବୁ ଆସି ପହଞ୍ଚିଗଲେ, ରାଜାମାନେ କହିଲେ, ଗୁରୁଦେବ ଗୁରୁଦେବ ଆପଣ ଯାଇକି ତପସ୍ୟା କରିବେ, ଏ ବ୍ରାହ୍ମଣମାନେ ତପସ୍ୟା କରିବେ ନା, ଆଉ ଆପଣ କ'ଣ ତ କ୍ଷତ୍ରିୟ, ଆପଣ ଆପଣଙ୍କ ହାତରେ ଖଡ଼ଗ ଶୋଭା ପାଏ, ଆଉ ଇଏ ମାଳା ଶୋଭା ପାଇବେ, ଆପଣଙ୍କ ହାତରେ ତପସ୍ୟା କରିବେ, ଏଭଳି ଭାବରେ କହିଦେଲେ। ସେ ପୁଣି ଚାଲିଲେ, ଫେରିଲେ ମଗଧକୁ। ପ୍ରତିବର୍ଷ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲେ, ଗୋଟିଏ ଅକ୍ଷୁଣୀ ସୈନ୍ୟର ସଂଖ୍ୟା ହେଉଛି 2,18,700। ମହାଭାରତରେ ମାତ୍ର 18 ଅକ୍ଷୁଣୀ ସୈନ୍ୟ ଯୋଗ ଦେଇଥିଲେ ଏବଂ ମୃତ୍ୟୁବରଣ କରିଥିଲେ, କିନ୍ତୁ ପ୍ରତିବର୍ଷ ଇଏ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲା, 5 ଅକ୍ଷୁଣୀ ସୈନ୍ୟ ଅଧିକା। 17 ଥର ଆସିଛନ୍ତି, 17 ଥର ଭଗବାନ ତାଙ୍କୁ ସେହିଭଳି ଭାବରେ ତାଙ୍କୁ ତାଙ୍କ ସମସ୍ତ ସୈନ୍ୟମାନଙ୍କୁ ହତ୍ୟା କରି ତାଙ୍କୁ ଛାଡ଼ି ଦିଅନ୍ତି। ଆମ ରିଲେଟିଭ୍ ତାଙ୍କୁ କ'ଣ ମାରିବା, ଭଗବାନ ଉଦ୍ଦେଶ୍ୟରେ ସବୁ ପାପୀମାନଙ୍କୁ ହତ୍ୟା କରିବେ, ଲାଷ୍ଟ କାହାକୁ ହତ୍ୟା କରିବେ। ତେଣୁ 17 × 2,18,000 ଯେତିକି ହେଲେ, ସେତିକି ସୈନ୍ୟକୁ ସେତିକି ଲୋକ ମାରିସାରିଲା ପରେ, ପାପୀମାନଙ୍କୁ ଭୂମିର ଭାର ହରଣ କରିସାରିଲା ପରେ 18 ଥର ଯେତେବେଳେ ଆସୁଛନ୍ତି, ଭଗବାନ ଧାଇଁକିରି ପଳାଉଛନ୍ତି ଯୁଦ୍ଧରେ। ଶ୍ରୀମାନ ସତ୍ୟବାନଙ୍କୁ ହତ୍ୟା କଲା ପରେ ଜରାସନ୍ଧଠାରୁ ପଳେଇ ଯାଉଛନ୍ତି। ଜରାସନ୍ଧ ଦେଖି ଆଶ୍ଚର୍ଯ୍ୟ, 17 ଥର ମୋତେ ହରାଇଥିଲେ, ଇଏ କ'ଣ ତା, କାହିଁକି ନା ତା'ର କାରଣ ରହିଛି। ଜରାସନ୍ଧ କ'ଣ କରିଥିଲେ ନା, ସେଦିନ ଯେଉଁ 18 ଥର ଯେଉଁ ଆକ୍ରମଣ ହେବ, ତା ପୂର୍ବରୁ ଯାଇକିରି ବ୍ରାହ୍ମଣମାନଙ୍କୁ ଡାକିକିରି ତାଙ୍କୁ ସବୁ ବହୁତ ପ୍ରକାର ଖାଦ୍ୟପଦାର୍ଥ ସବୁ ବ୍ୟବସ୍ଥା କରିଥିଲେ ତାଙ୍କ ପାଇଁ, ତାଙ୍କୁ ପ୍ରଣାମ କଲେ, ତାଙ୍କୁ ସେ ଆଶୀର୍ବାଦ ଦେଲେ, ଚିରଞ୍ଜୀବୀ ଭବ ଏଇଭଳି ଭାବରେ କହିଥିଲେ। ତୁମେ ଆଶୀର୍ବାଦ ଦେଲ, ଯଦି ଏଥରିକ ମୁଁ ଯଦି ବିଜୟୀ ହେବ ନା କ'ଣ ଏମିତି କହିଥିଲେ, ମୁଁ ଯଦି ଏଥର ଜୟ ଲାଭ ନ କରିବି ତାହେଲେ ତୁମକୁ ସବୁ ହତ୍ୟା କରିବି, ବ୍ରାହ୍ମଣମାନଙ୍କୁ କହିକିରି ଯାଇଥିଲେ। ତେଣୁ ବ୍ରାହ୍ମଣମାନେ ଚିଠି ପଠାଇଥିଲେ ଗୁରୁ ଭଗବାନ ପାଖକୁ, ପ୍ରଭୁ ଆମର ଜୀବନ ଆପଣଙ୍କ ଉପରେ ରହିଛି, ଆପଣ ଯଦି ଚାହିଁଲେ ଆମକୁ ରକ୍ଷା କରିବେ, ଆପଣ ହାରିଯାଆନ୍ତୁ, ଏଇଭଳି ଭାବରେ ସମ୍ବାଦ ଦେଇଥିଲେ। ତେଣୁ ଭଗବାନ ପଳେଇଲେ, ଡରିକିରି ଯେଉଁ ପଳେଇଗଲେ, ଜରାସନ୍ଧ ଚିନ୍ତା କରୁଛନ୍ତି, ଆରେ ଇଏ ଅଦ୍ଭୁତ ପିଲା, ଇଏ କ'ଣ, ଇଏ ଏତେ ଥର ମୋତେ ହରେଇଲା, ଆଜି ଭୟ କରି ପଳେଇ ଯାଉଛନ୍ତି, ତା ପଛରେ ଧାଇଁଲେ ସବୁ, ଆରେ ଅକ୍ଷତ୍ରିୟ ଧର୍ମକୁ ନଷ୍ଟ କରିଦେବୁ ତୁ, ଏଇଭଳି ଭାବରେ କହି ଧାଇଁଲେ ତା ପଛେ ପଛେ ସୈନ୍ୟମାନେ, କେତେଜଣ ସୈନ୍ୟ ବି ଥିଲେ, ସୈନ୍ୟମାନଙ୍କ ସହ ଧାଇଁଲେ। ଭଗବାନ କୃଷ୍ଣ ବଳରାମ ଆଉ କେହି ନାହାନ୍ତି, ତା ପୂର୍ବରୁ ରାତାରାତି ସେ ପଠେଇ ଦେଇଛନ୍ତି, ମଥୁରାରୁ ସେ ପଠେଇ ଦେଇଛନ୍ତି ଦ୍ୱାରକାକୁ, ଭଗବାନ ଜାଣିଥିଲେ ଏସବୁ ଲୀଳା ହେବ। 18 ଥର ଯେତେବେଳେ ଆକ୍ରମଣ କରିବା ପାଇଁ ଆସିଥିଲେ, ସେହି ସମୟରେ କାଳଜବନ ମଧ୍ୟ ଆସିଥିଲା, 3 କୋଟି ସୈନ୍ୟ ଆଣିକି ଆସିଥିଲା, 3 କୋଟି ସୈନ୍ୟ ଆଣିକି ଆସିଥିଲା, 3 କୋଟି ନା 1 କୋଟି ସେ ବର୍ଣ୍ଣନା କରାଯାଏ, ଯାହା ହେଉ ଏତିକି ସୈନ୍ୟ ଆଣିକି ଆସିଥିଲା। କାଳଜବନ ସିଏ ପାଇଥିଲା, ସିଏ ଭର ପାଇଥିଲା, ତାକି ସିଏ ଯାହା ସହିତ ଯୁଦ୍ଧ କରିବ ତା'ର ଅଧା ଶକ୍ତି ସେ ପ୍ରାପ୍ତ ହୋଇଯିବ, ତେଣୁ ତାକୁ ଆଉ କିଏ ଜିତିପାରିବ, କେହି ଜିତିପାରୁନଥିଲେ, ଭଗବାନ ମଧ୍ୟ ଜାଣିଛନ୍ତି। ସେ ବର ତାଙ୍କୁ ସେ ଭଗବାନ ଦିଅନ୍ତି, ମୈବ ଭିତାନ ହିତାନ, ଯେଉଁ ଦେବତାମାନେ ଯେଉଁ ବର ଦିଅନ୍ତି ଭଗବାନ ସେଇଟା ହିଁ ପ୍ରଦାନ କରନ୍ତି। ତେଣୁ ଭଗବାନ ଜାଣିଲେ ଏ 2 ଜଣ ଯାକ ଆସିବେ ଆକ୍ରମଣ କରିବା ପାଇଁ, ତେଣୁ ରାତାରାତି ସ୍ମରଣ କରିଦେଲେ ବିଶ୍ୱକର୍ମାଙ୍କୁ, ରାତାରାତି ଦ୍ୱାରକା ନଗର ନିର୍ମାଣ ହୋଇଗଲା। ଦ୍ୱାରକା ନଗର ନଗର ନିର୍ମାଣ ହେବା ପାଇଁ କେତେ ବର୍ଷ ବା କେତେ ଦିନ ବା କେତେ ରୋମ୍ ୱାଜ୍ ନଟ୍ ବିଲ୍ଟ ଏ ଡେ ରୋମ୍ ୱାଜ୍ ନଟ୍ ବିଲ୍ଟ ଇନ୍ ଏ ଡେ ବୋଲି କଥା ରହିଛି, କିନ୍ତୁ ଇଏ ଦ୍ୱାରକା ନଗର ୱାଜ୍ ବିଲ୍ଟ ଇନ୍ ଏ ସେକେଣ୍ଡ ନଟ୍ ଇନ୍ ଏ ଡେ ଇନ୍ ଏ ସେକେଣ୍ଡ। ଯେତେବେଳେ କହିଦେଲେ ସେତେବେଳେ ସାଙ୍ଗେ ସାଙ୍ଗେ ତିଆରି ହୋଇଗଲା ଦ୍ୱାରକା ନଗରୀ। 16,108 ରାଣୀଙ୍କ ପାଇଁ 16,108 ମହଲ ସବୁ ମଥୁରାବାସୀମାନଙ୍କ ପାଇଁ ସବୁ ରହିଛି। ମଥୁରାବାସୀ ରାତିରେ ଶୋଇଥିଲେ ସେଠି ସକାଳୁ ଉଠିଲା ବେଳକୁ ଦ୍ୱାରକାରେ ହାଜର, ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ସେମାନେ ମଥୁରାବାସୀମାନେ, ଏସବୁ କଥା ରହିଛି। ତେଣୁ ଯେତେବେଳେ ଆସି ପହଞ୍ଚିଲେ ମେଛ ଯେଉଁ ଆସିଲା କାଳଦବନ, ଭଗବାନ କୃଷ୍ଣ ଏବଂ ବଳରାମ ଆଉ କେହି ନାହାନ୍ତି ମଥୁରାରେ, ମଥୁରାରେ କେହି ନାହାନ୍ତି, ସବୁ ଭଗବାନ କୃଷ୍ଣ ବଳରାମ ନିଜେ ବଳରାମ ମଧ୍ୟ ରହିଛନ୍ତି ଏକୁଟିଆ ଏକୁଟିଆ କୃଷ୍ଣ ଆସିଗଲେ। କୃଷ୍ଣଙ୍କର କାଳଜବନ ସବୁ ବୁଝାବୁଝି କରିଥିଲା କିଏ ମୋର ଉପଯୁକ୍ତ ଯୋଦ୍ଧା, କେହି ତାଙ୍କ ସହିତ ଯୁଦ୍ଧ କରନ୍ତି ନାହିଁ, ତେଣୁ ସମସ୍ତେ ପଳେଇ ଯାଆନ୍ତି। ତେଣୁ ନାରଦ ମୁନି କହିଲେ ତୁମର ଉପଯୁକ୍ତ ଯୋଦ୍ଧା ହେବେ କୃଷ୍ଣ। ତେଣୁ ସେ କୃଷ୍ଣଙ୍କର ଜାଣିଥିଲେ ଡେସ୍କ୍ରିପ୍ସନ୍ ଏଇଭଳି ଭାବରେ, ଏଇଭଳି ଭାବରେ ଶ୍ରାମଣ ବର୍ଣ୍ଣ ବା ପୀତବସ୍ତ୍ର ଧାରଣ କରିଛନ୍ତି, ତାଙ୍କର ସବୁ ରହିଛି ସୁନ୍ଦର ଆନନ୍ଦ ରହିଛି, ସୁନ୍ଦର ମୁଖ ରହିଛି, ବୈଜନ୍ତୀ ମାଳା ଧାରଣ କରିଛନ୍ତି, ଏଇଭଳି ଭାବେ ବିଭିନ୍ନ ପ୍ରକାର ଭଗବାନଙ୍କର ବର୍ଣ୍ଣନା ସବୁ ରହିଛି, ସବୁ ବର୍ଣ୍ଣନା କରିଥିଲେ। ତେଣୁ ଏଇସବୁ ଶୁଣି ଦେଖିଲେ କୃଷ୍ଣଙ୍କୁ ଦେଖିଲେ ହେ କୃଷ୍ଣ, ଏଇ ତ କୃଷ୍ଣ ଆଉ କାହିଁକି ଧାଇଁଲେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ। ଦେଖିଲେ ନିହତା ଅଛନ୍ତି, କେହି ଇଏ ଅସ୍ତ୍ର ଧାରଣ କରିନାହାନ୍ତି, ରଥ ନାହିଁ, କିଛି ନାହିଁ। ଇଏ ମଧ୍ୟ କାଳଜବାନ ମଧ୍ୟ ସେ ତାଙ୍କ ପଛରେ ଧାଇଁଲା ଯୁଦ୍ଧ କରିବା ପାଇଁ, କ'ଣ ଦ୍ୱନ୍ଦ୍ୱ ଯୁଦ୍ଧ କରିବା ପାଇଁ। ତେଣୁ ଭଗବାନ ତାକୁ ନେଇକରି ପହଞ୍ଚିଗଲେ, ଭଗବାନ ଧାଇଁଲେ ପଛ ଆଗେ ଆଗେ ହାରେ ଆରେ ଭୟ ଭୟ ଦେଖିଲେ ସତେ ଯେମିତି ଭୟ କରୁଛନ୍ତି, ଯଦିଓ ଭଗବାନ ସେ କାଳ କିନ୍ତୁ ଦେଖାଉଛନ୍ତି ଇଏ କାଳଜବାନ ଚିନ୍ତା କରୁଛି, ଇଏ ମୋତେ ଭୟ କରି ପଳେଇ ଯାଉଛି, ତାକୁ ବହୁତ ଅପମାନ ସୂଚକ କଥା କହୁଛନ୍ତି, କିନ୍ତୁ ଭଗବାନ ଯାଉଛନ୍ତି, ଇଏ ଧାଉଁଛି ତାଙ୍କ ପଛରେ ଭଗବାନ, କିନ୍ତୁ ଧୀରେ ଧୀରେ ଯେମିତି ଯିବା କଥା ଯାଉଛନ୍ତି, ସବୁବେଳେ ତାକୁ ଯେମିତି ଦୁଇ ଆଙ୍ଗୁଳି ପଛରେ ହୋଇଗଲା, ଆଉ ଟିକେ ଚେଷ୍ଟା କଲେ ମୁଁ ପାଇବି, ଏଇଭଳି ଭାବରେ ତା'ର କ'ଣ ତା'ର ଯେଉଁ ସାହସକୁ ବଢ଼ାଉଛନ୍ତି। ଏଇଭଳି ଭାବରେ ଭଗବାନ ନେଇକରି ପହଞ୍ଚିଗଲେ ସେ ଯେଉଁ ଗୁମ୍ଫାରେ ରହିଥିଲେ, ଏସବୁ ଲୀଳା ଆସିବ, ଆ ପରେ ସବୁ ବର୍ଣ୍ଣନା କରାଯିବ, ଆ ପରେ ତ ଆସିବ ଆଉ। ତେଣୁ ସେଇ ଗୁମ୍ଫାରେ ମୁଚୁକୁନ୍ଦ ଶୟନ କରିଥିଲେ ଭଗବାନ, ସେଇଠି କ'ଣ କଲେ ନିଜର ଉତ୍ତରକୁ ଧାରଣ ଧରି ତା ଉପରେ ଲଗେଇ ପକେଇ ଦେଇକରି ନିଜେ ଛୁପିଗଲେ ସେଇଠି। ତେଣୁ କାଳଜବାନ ଧାଇଁ ଧାଇଁକି ଆସୁଥିଲା, ଦେଖିଲା ଆରେ ଇଏ କ'ଣ ଧାଇଁ ଧାଇଁ ଆସିକରି ମୁଁ ଧରିକିରି ଆସିଲା, ଏଠୁ ଶୋଇପଡ଼ିଛି, କହିକି ଗୋଟେ ତାଙ୍କର ବକ୍ଷ ଦେଶରୁ ଗୋଟେ ଆଘାତ କଲେ, ପଦାଘାତ କଲେ, ପଦାଘାତ କରିବାରୁ ତାଙ୍କର ନିଦ୍ର ଭାଙ୍ଗିଗଲା। ମୃତ୍ୟୁକୁନ୍ଦ ଶୋଇଥିଲେ ବହୁତ ଦିନ ଧରି ଶୋଇଥିଲେ, ସତ୍ୟ ଯୁଗରୁ ଦ୍ୱାପର ଯୁଗ ଆସିଗଲାଣି, ସତ୍ୟ ତ୍ରେତା ଆ ଭିତରେ କେତେ ଯୁଗ ପଳେଇଗଲାଣି। ତେଣୁ ଯେତେବେଳେ ଆଖି ଖୋଲିଦେଲେ ଦେଖିଲା ବେଳକୁ ସେ ଧ୍ୱଂସ ହୋଇଗଲା। ସେଇଭଳି ଭାବରେ ତାକୁ ହତ୍ୟା କଲା ପରେ ତାପରେ ଇଏ ଆସି ପହଞ୍ଚିଗଲେ, ଆଉ କାଳଜବନ ସୈନ୍ୟମାନେ ସବୁ ଭଗବାନ ହତ୍ୟା କରିଦେଲେ। ତାପରେ ଇଏ ଆସିଲେ ଜରାସନ୍ଧ, 18 ଥର ଆସି ପହଞ୍ଚିଗଲେ, ଭଗବାନ ସବୁ ଧାଇଁଲେ ଧାଇଁଲେ ଯେ ଧାଇଁ ଧାଇଁକିରି ଭଗବାନ ଗୋଟେ ରହିଛନ୍ତି ପ୍ରବର୍ଷଣ ପର୍ବତ, ପ୍ରବର୍ଷଣ ପର୍ବତ ଉପରେ କୃଷ୍ଣ ବଳରାମ ଦୁଇ ଜଣ ଯାକ ଉପରକୁ ଉଠିଗଲେ। ତେଣୁ ଜରାସନ୍ଧ କ'ଣ କଲା, ସୈନ୍ୟମାନଙ୍କ ସହିତ ଚାରିପଟେ ସବୁ କାଠପାଠ ସବୁ ଯୋଗାଡ଼ କରିକିରି ନିହାଁ ଲଗେଇଦେଲେ, ସେ ଭାବିଲେ ଏଇ ମୃତ୍ୟୁବରଣ କରିବ, ଭଗବାନ ଡେଇଁଲେ ସେଇଠୁ ଆସି ଦ୍ୱାରକାରେ, ଗୋଟିଏ ଡିହାରେ ଆସି ଦ୍ୱାରକାରେ ପହଞ୍ଚିଗଲେ ଭଗବାନ। ଏଭଳି ଲୀଳା ସବୁ ରହିଛି, ସେଇ କଥା କହୁଛନ୍ତି ଉଦ୍ଧବ କହୁଛନ୍ତି, କାଳାତ୍ମନ ଯତ୍ ପ୍ରମଦା ଇଏ ଦୁର୍ଗାଶ୍ରୟ ଥାରି ଭୟାତ୍ ପଳାୟନ, ହରି ଭୟ ଶତ୍ରୁ ଭୟରେ ପଳାୟନ କରିକି ଦୁର୍ଗରେ ଆଶ୍ରୟ ନେଇଛନ୍ତି। ଦୁର୍ଗ ଏ ଯେଉଁ ରହିଛି ଦ୍ୱାରକା, ଭଗବାନ ଗୋଟେ ଥର ଥଟା କରିଥିଲେ ରୁକ୍ମିଣୀଙ୍କ ସହିତ, ବର୍ଣ୍ଣନା କରାଯାଇଛି ସେଇଟା ଦଶମ ସ୍କନ୍ଧରେ ଆସିବ, ଏ ସେ ଲୀଳା ସବୁ ଆସିବ। ଥଟା କରିଥିଲେ, ଦେଖ ତୁମେ କାହିଁକି ମୋତେ ବିବାହ କଲ ରୁକ୍ମିଣୀ, ତୁମେ ଜରା ଶିଶୁପାଳ ବିବାହ କରିଥିଲେ ବହୁତ ଆନନ୍ଦରେ ରହିଥାନ୍ତ, ମୁଁ ଗୋଟେ ଗୋଟେ ଭିକାରୀ ଭଳି, ମୋର କ'ଣ ଅଛି ଦେଖ, ମୋର କିଛି ଅଛି, ମୋ ରାଜ୍ୟ ଅଛି, ମୁଁ ରାଜା, ଦେଖ ଶତ୍ରୁଙ୍କୁ ଭୟ କରିକି ମୁଁ ଆସି ଏଇଠି ରହିଛି, ଦୁର୍ଗରେ ଆଶ୍ରୟ ନେଇଛି। ଏଇଭଳି ଭାବରେ ଯେଉଁ କଥା କହିଲେ, ଏଭଳି ଭାବରେ ଥଟା କଲେ ଭଗବାନ ଭାବିଲେ ରାଧାରାଣୀ ଯେଉଁଭଳି ଭାବରେ ତାଙ୍କ ଉପରେ ଅଭିମାନ କରନ୍ତି, ରୁକ୍ମିଣୀ ମଧ୍ୟ ସେଇଭଳି ଭାବରେ ଅଭିମାନ କରିବେ, କିନ୍ତୁ ରୁକ୍ମିଣୀ ମୂର୍ଚ୍ଛା ହୋଇଗଲେ। ଏସବୁ ଲୀଳା ଆସିବା ପରେ ଆସିବ, ସେସବୁ ଲୀଳା ଦ୍ୱାରକା ଲୀଳା ମଥୁରା ଲୀଳା ଏସବୁ ଆସିବ, ବର୍ତ୍ତମାନ ମଥୁରା ଲୀଳା ଚାଲିଛନ୍ତି। ତେଣୁ ଏହିଭଳି ଭାବରେ ବର୍ଣ୍ଣନା କରାଯାଉଛି, ଉଦ୍ଧବ କହୁଛନ୍ତି ତୃତୀୟ ସ୍କନ୍ଧ ଏଇ ଯେଉଁ 4ଟି ଅଧ୍ୟାୟ 1-4 ଏ ଭଗବାନଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧର ଟ୍ରେଲର ଭଳି ଏଇଟା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଠି ସେ କହୁଛନ୍ତି କାଳାତ୍ମନ କ'ଣ ଦୁର୍ଗାଶ୍ରୟ ଥାରି ଭୟାତ ପଳାୟନମ୍, ଦୁର୍ଗରେ ଆଶ୍ରୟ ନେଇଛନ୍ତି, ସିଏ ଦୁର୍ଗରେ ଆଶ୍ରୟ ନେଇଛନ୍ତି, ଭୟରେ ପଳାୟନ କରୁଛନ୍ତି, ଏଇଠି ସେ କଥା ଆସିବ, ସେ କଥା ଏ ଶ୍ଳୋକରେ ସେଠି କହିଛନ୍ତି, ଅକ୍ଲୋଡ଼ କହିବେ ସେଟା, ଦୁର୍ଗା ଭୟରେ ପଳାୟନ କରୁଛନ୍ତି, ଯଦିଓ ସିଏ ହେଉଛନ୍ତି ଭୟ ସ୍ୱୟଂ ଭୟ ବିଭେତି କ'ଣ ଯଦ୍ ବିଭେତି ସ୍ୱୟଂ ଭୟମ୍, ଭାଗବତ ବର୍ଣ୍ଣନା କରାଯାଇଛି ପ୍ରଥମ ଦ୍ୱିତୀୟ ସ୍କନ୍ଧରେ, ଦ୍ୱିତୀୟ ଅଧ୍ୟାୟରେ ନା ପ୍ରଥମ ସ୍କନ୍ଧରେ ଏଇଟା ରହିଛି, ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ, ଆପନ ସଂସ୍କୃତି ଘୋରାମ ଜନ୍ନାମ ବିଭସ ଗୁଣନ ତତ୍ତ ସଦ୍ୟ ବିମୁଚ୍ୟେତ ଯଦ୍ ବିଭେତି ସ୍ୱୟଂ ଭୟମ୍, ଆପନ ସଂସ୍କୃତି ଘୋରାମ, ଏ ଘୋର ସଂସ୍କୃତି ଦେଖନ୍ତୁ କେତେ ଘୋର, ସମସ୍ତେ ବର୍ତ୍ତମାନ କେତେ କିଭଳି ଭାବରେ ବିପଦ ରହିଛି, ସମସ୍ତେ ଭୟ ଭୟ ଦୂରେଇକି ରହିଛନ୍ତି, ଆପନ ସଂସ୍କୃତି ଆପନ ଏ ଦୁଃଖରେ ପଡ଼ିଯାଇଛନ୍ତି, ବିପଦରେ ପଡ଼ିଯାଇଛନ୍ତି, ସଂସ୍କୃତି ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ଘୋର ମୃତ୍ୟୁ ଚକ୍ର ଘୁରୁଛି, ଆପନ ସଂସ୍କୃତି ଘୋରାମ ଜନ୍ନାମି ବିବଶ, କିନ୍ତୁ କୌଣସି ନା କୌଣସି ଉପାୟରେ ଯଦି ବିବଶ ଭାବରେ ମଧ୍ୟ କୌଣସି ପ୍ଲାନିଂ ନାହିଁ, କିଛି ଭାବରେ ଗୋଟେ ହଠାତ୍ ପାଟିରୁ ବାହାରି ପଡ଼ିଲା ଭଗବାନ ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ, ଭଗବାନଙ୍କର ଯେଉଁ ନାମ ଏ ଏକବଚନରେ କୁହାଯାଇଛି, ଆମେ ତ ବହୁତ ନାମ ନେଇଗଲେ, ଏ ନାମ ଏତେ ଶକ୍ତିଶାଳୀ, ଗୋଟିଏ ନାମରେ କାହିଁରେ କ'ଣ କେତେ କଥା ହେଇଯିବ, ଗୋଟିଏ ନାମରେ ଏତେ ଶକ୍ତି ଅଛି, ପାପି ସେତେ ପାପ କରିପାରିବ ନାହିଁ, ଗୋଟିଏ ନାମରେ ଏତେ ପାପ ରହିଛି, ଏତେ ଶକ୍ତି ରହିଛି, ଏସବୁ ଶାସ୍ତ୍ର ବାଣୀ ସବୁ ରହିଛି କଥା, ସେ କଥା କୁହାଯାଇ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ, ସେ ଆପନ ସଂସ୍କୃତି ଘୋରାମ ଜନ୍ନାମ ବିବସ ଗୁଣମ, ଏକବଚନରୁ କୁହାଗଲା ନାମ, ବିବସ ଭାବରେ ଯଦି ଜଣେ ଗୁଣୁଗୁଣୁ କହିପାରେ ଠିକ୍ ଭାବରେ ମୋତେ ଉଚ୍ଚାରଣ କରିନାହିଁ, କ'ଣ କହୁଛି ଅନ୍ୟ ଶୁଣିପାରିନଥାନ୍ତି, ଶୁଣିପାରିନଥାଇପାରନ୍ତି, କିନ୍ତୁ ତତ୍ତ ସଦ୍ୟ ବିମୁଚ୍ୟେତ, ସାଙ୍ଗେ ସାଙ୍ଗେ ସେମାନେ ମୁକ୍ତ ହୋଇଯିବେ, ଯଦ୍ ବିଭେତି ସ୍ୱୟଂ ଭୟମ୍, ଯାହାକୁ ସ୍ୱୟଂ ଭୟ ମଧ୍ୟ ଭୟ କରିବେ, ଯମରାଜ ମଧ୍ୟ ଭୟ କରିବେ, ଯମରାଜ ଆମର ଶ୍ରୀଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହୁଥିଲେ, ଯମରାଜ ଥରଥର ହେଇକି ଥରୁଥିଲେ ଅଜାମିଳ ପ୍ରସଙ୍ଗରେ, ଯେତେବେଳେ ଅଜାମିଳର ଏ ଯେଉଁ ନେବା ପାଇଁ ଆସିଥିଲେ ଦୂତମାନେ, ଯେତେବେଳେ କହିଲେ ଏ କଥା, ସେତେବେଳେ ଶୁଣିକି ତାଙ୍କର ଭୁଲ ହେଇଗଲା, ସେ ଜାଣିଲେ ମୋର ଭୁଲ ହେଇଗଲା, ସେ ନିଜେ ଭୟ କରୁଥିଲେ, ଥରଥର ହେଇ ଥରୁଥିଲେ ବୋଲି କହିଗଲା ମହାରାଜ କହୁଥିଲେ, ସେଇଟା ଯାହା ବିଭେଦି ସ୍ୱୟଂ ଭୟମ୍, ସେହି ଯାହାଙ୍କୁ ଭୟ ସ୍ୱୟଂ ଭୟ କରନ୍ତି, ଯମରାଜ ମଧ୍ୟ ଭୟ କରନ୍ତି, ମଦ୍ ଭୟାତ୍ ବାଦ ବାତ ଓୟଂ ସୂର୍ଯ୍ୟ ସ୍ତପତି ମଦ୍ ଭୟାତ୍ ବର୍ଷ ତିନ୍ଦ୍ରୋ ଧତ ଅଗ୍ନି ମୃତ୍ୟୁ ସ୍ତରତ ମଦ୍ ଭୟାତ୍, ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ କପିଳଦେବ ମା ଦେବହୂତିଙ୍କୁ କହୁଛନ୍ତି ଏ କଥା, ଭଗବାନଙ୍କ ବିଷୟରେ ଯେତେବେଳେ କହୁଛନ୍ତି ଭକ୍ତି ଯୋଗ ବିଷୟରେ, ସାଂଖ୍ୟ ଯୋଗ ଭକ୍ତି ଯୋଗ ମଧ୍ୟ ରହିଛି, ମା ଚିନ୍ତା କରୁଛନ୍ତି, ଭଗବାନ କହୁଛନ୍ତି ମୋର ଏକମାତ୍ର ଶରଣରେ ଯାଅ, ତେଣୁ ମା ଚିନ୍ତା କରୁଛନ୍ତି ଅନ୍ୟ ଦେବାଦେବୀମାନଙ୍କୁ ଯଦି ଆମେ ପୂଜା ନ କରିବା ତାହେଲେ ସେମାନେ ଆମ ଉପରେ କ୍ରୋଧ ପ୍ରକାଶ କରିବେ, ଆମ ଉପରେ ଅଭିଶାପ ଦେବେ, ସେଥିପାଇଁ ମାଆଙ୍କର ଚିନ୍ତାକୁ ନେଇକରି ଏ ଶ୍ଳୋକଟି କହିଛନ୍ତି ଭଗବାନ, ନାନ୍ୟତ୍ର ମଦ ଭଗବତ ପ୍ରଧାନ ପୁରୁଷେଶ୍ୱରାତ୍ ଆତ୍ମନାସର୍ବଭୂତାନ ଭୟଂ ତୀବ୍ରଂ ନିବର୍ତ୍ତତେ, ଭୟଂ ତୀବ୍ରରୁ ନିବୃତ୍ତ ହେବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ, ନାନ୍ୟତ୍ର ମଦ ଭଗବତ, କେବଳ ମୋର ଶରଣରେ ଗଲେ ହିଁ ଜଣେ ଭୟରୁ ମୁକ୍ତ ହୋଇପାରିବ, ଆଉ କୌଣସି ଉପାୟ ନାହିଁ, ତେଣୁ ସେ ଏଇ ଶ୍ଳୋକଟି କହିଲେ, ମଦ୍ ଭୟାତ୍ ବାଦ ବାତ ଓୟଂ, ଭଗବାନ ଯେଉଁ ବହୁଛନ୍ତି ଭଗବାନଙ୍କ ଭୟରେ, ମଦ୍ ଭୟାତ୍ ବାଦ ବାତ ସୂର୍ଯ୍ୟ ସ୍ତପତି ମଦ୍ ଭୟାତ୍, ସୂର୍ଯ୍ୟଦେବ ମଧ୍ୟ ତାପ ଦେଉଛନ୍ତି, ସେ ମଧ୍ୟ ମୋର ଭୟରେ କାର୍ଯ୍ୟ କରୁଛନ୍ତି, ସେ ଇନ୍ଦ୍ର ମଧ୍ୟ ବର୍ଷା କରୁଛନ୍ତି ମୋର ଭୟରେ, ବର୍ଷ ତିନ୍ଦ୍ର ଦହତ ଅଗ୍ନି ମଧ୍ୟ ଯେଉଁ ଦାହନ କାର୍ଯ୍ୟ କରୁଛନ୍ତି ଭଗବାନଙ୍କ ଭୟରେ କରୁଛନ୍ତି, ଏମିତିକି ମୃତ୍ୟୁ ଚରତି ମଦ୍ ଭୟା, ମୃତ୍ୟୁ ମଧ୍ୟ ମୋର ଭୟରେ ଚାଲୁଛନ୍ତି, ଏ କଥା କହୁଛନ୍ତି ସେଇଟା, ଯେ ଦୁର୍ଗା ଭଗବାନ ଭୟ କରି ଆଶ୍ରୟ ନେଉଛନ୍ତି ଦୁର୍ଗରେ, ଭୟ କରିକି ଦେଖି ଦେଉଛନ୍ତି, ଏଭଳି ଭାବେ ଭୟ କରୁଛନ୍ତି ସିଏ ଭଗବାନ ଲୀଳା ଏଭଳି, ସମସ୍ତେ ମୋହିତ ହୋଇଯିବେ, ଅସୁରମାନଙ୍କ କଥା କ'ଣ କହିବା, ଭକ୍ତମାନେ ମଧ୍ୟ ମୋହିତ ହୋଇଯାଏ, ବ୍ରହ୍ମା ଆଦି ବ୍ରହ୍ମା ଶିବ ଆଦି ସେମାନେ ମଧ୍ୟ ମୋହିତ ହୋଇଯାଆନ୍ତି ଭଗବାନ ଲୀଳାକୁ, ଭଗବାନ ବ୍ରହ୍ମା ନିଜେ କହୁଛନ୍ତି ଦ୍ୱିତୀୟ ସ୍କନ୍ଧରେ ଏ ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି ତାଙ୍କର ଗୁଣକୁ ଆମେ କେହି କହିପାରିବୁ ନାହିଁ, ତାଙ୍କର ତତ୍ତ୍ୱକୁ ଆମେ ଜାଣିନାହୁଁ, ବ୍ରହ୍ମା କହୁଛନ୍ତି କଥା ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ଦ୍ୱିତୀୟ ସ୍କନ୍ଧ 6 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି
ଯଶ୍ୟାବତାର କର୍ମାଣି ଗାୟନ୍ତି ଅସ୍ମଦାଦୟ ନ ଯଂ ବିନ୍ଦନ୍ତି ତତ୍ତ୍ୱେନ ତସ୍ମୈ ଭଗବତ ନମଃ ତସ୍ମୈ ଭଗବତେ ନମଃ 2:6:38 ଏକ ଶ୍ଳୋକଟି କହୁଛନ୍ତି ବ୍ରହ୍ମା କହୁଛନ୍ତି ନାରଦଙ୍କୁ ଭଗବାନଙ୍କ ଲୀଳାକୁ ସବୁ ଆମେ ସବୁ ବର୍ଣ୍ଣନା କରୁଛୁ ଆମେ କହିଲେ ଅସ୍ମଦାଦୟ ଆଦି କହିଲେ ବ୍ରହ୍ମା ଶିବ ଯେଉଁ ବ୍ରହ୍ମା ବରୁଣ ଇନ୍ଦ୍ର ମରୁଦ ରୁଦ୍ର ଏମାନେ ସମସ୍ତେ ଭଗବାନଙ୍କର ଯେଉଁ ଅବତାର କର୍ମ ସବୁ ରହିଛି ବିଭିନ୍ନ ପ୍ରକାର ଜନ୍ମ କର୍ମ ଇତ୍ୟାଦି ସବୁ ରହିଛି ଏଇଟାକୁ ସମସ୍ତେ ଗାୟନ କରୁଛନ୍ତି କିନ୍ତୁ ନ ଜଙ୍ଗ ବିନ୍ଦତି ତତ୍ତ୍ୱେନ ତାଙ୍କୁ ତତ୍ତ୍ୱରେ କେହି ଜାଣିପାରିବେ ନାହିଁ ଅଜଙ୍ଗ ବିନ୍ଦତି ତତ୍ତ୍ୱେନ ତସ୍ମୈ ଭଗବତୀ ନମଃ ସେଇ ଭଗବାନଙ୍କୁ ମୁଁ କେବଳ ନମସ୍କାର କରୁଛି ବ୍ରହ୍ମା କଥା କହୁଛନ୍ତି ଅନ୍ୟମାନଙ୍କ କଥା କ'ଣ କହିବା ତେଣୁ ଏ ଯେଉଁ ରହିଛି ଭଗବାନ ଦୁର୍ଗା ଭୟରେ କରି ରହୁଛନ୍ତି ଦୁର୍ଗାଶ୍ରୟ ଦୁର୍ଗାରେ ଆଶ୍ରୟ ନେଉଛନ୍ତି କ'ଣ ଯେଉଁ ଦ୍ୱାରକାରେ ଆଶ୍ରୟ ନେଇଛନ୍ତି ସମୁଦ୍ର ମଧ୍ୟରେ ରହିଛନ୍ତି ଭୟ କରି ରହିଛନ୍ତି ଅରିଭୟାତ୍ ପଳାୟନ ଜରାସନ୍ଧଠାରୁ ଭୟ କରି ପଳାଇଗଲେ ଯାଇକରି ଗୋଟିଏ ଡିଆଁ ମାରିଲେ ଯାଇ ପହଞ୍ଚିଗଲେ ଆଗରୁ ସବୁ ପଠାଇ ଦେଇଛନ୍ତି ମଥୁରାବାସୀମାନଙ୍କୁ ଆଉ କେହି ନାହାନ୍ତି ମଥୁରାରେ ସମସ୍ତେ ପଠାଇ ଦେଇଛନ୍ତି ଦ୍ୱାରକା ଆଉ ନିଜେ କୃଷ୍ଣ ବଳରାମ ଯାଇକି ପହଞ୍ଚିଗଲେ କୃଷ୍ଣ ବଳରାମ ଯାଇ ପହଞ୍ଚିଗଲେ ଗୋଟିଏ ଡିଆଁରେ ପହଞ୍ଚିଗଲେ ଭଗବାନ ଲୀଳା କାଳାତ୍ମନ ଯଦିଓ ସେ କାଳ ସ୍ୱୟଂ କାଳ ସେ କାଳ ମଧ୍ୟ ତାଙ୍କୁ ଭୟ କରିବ କିନ୍ତୁ ସିଏ ଭୟ କରୁଛନ୍ତି ଜରାସନ୍ଧକୁ ଭୟ କରିକି ପଳାଇ ଯାଉଛନ୍ତି ଭଗବାନ ଏଇଭଳି ଲୀଳା ରହିଛି କିଏ ବୁଝିବ କାଳାତ୍ମ ଯତ୍ ପ୍ରମଦା ଯୁ ତା ଶ୍ରେୟ ସ୍ୱାତ୍ମନ ରତେ ସିଏ ହେଉଛନ୍ତି ଆତ୍ମରତି ତାଙ୍କର ଆତ୍ମାରେ ସେ ଆନନ୍ଦିତ ହୁଅନ୍ତି ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଆତ୍ମାରାମ ସିଏ କିନ୍ତୁ କ'ଣ କଲେ ସିଏ ନା ପ୍ରମଦାଦୂତାଶ୍ରମ 16,108 ରାଣୀଙ୍କୁ ବିବାହ କଲେ ଦ୍ୱାରକାରେ 16,108 ରାଣୀଙ୍କ ସହିତ ବିବାହ ଲୀଳା କରିଛନ୍ତି ଏବଂ ବୃନ୍ଦାବନରେ କେତେ କୋଟି ଗୋପୀ ରହିଛନ୍ତି ତାଙ୍କ ସହିତ ସବୁ ଲୀଳା ରାସଲୀଳା ଇତ୍ୟାଦି କରିଛନ୍ତି ଯଦିଓ ଆତ୍ମରତେ ସେ ହେଉଛନ୍ତି ଆତ୍ମାରେ ଆନନ୍ଦିତ ହୁଅନ୍ତି ଅନ୍ୟମାନଙ୍କ ଦ୍ୱାରା ଆନନ୍ଦିତ ହୁଅନ୍ତି ନାହିଁ ସିଏ ଆତ୍ମରତି ଖିଦ୍ୟତେ ଦୀର୍ବିଧାମିହ ଆମର ଧି ଆମର ବୁଦ୍ଧିକୁ ଏଇଟା ଆମର ଇଏ ହେଇଯାଉଛି ଭ୍ରମ ହେଇଯାଉଛି ବୁଦ୍ଧି ବୁଦ୍ଧି ଆମର ଭ୍ରମ ହେଇଯାଉଛି ଆମେ ବୁଝିପାରୁନା ଭଗବାନ ଲୀଳା ଉଦ୍ଧବ କହୁଛନ୍ତି ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏ ଶ୍ଳୋକଟି ରହିଛି 19 ଶ୍ଲୋକ 16 ଶ୍ଲୋକରେ ଏଇଟା କୁହାଯାଇଛି ତେଣୁ ଭଗବାନଙ୍କର ଏଇଭଳି ସବୁ ଲୀଳା ରହିଛି ବିପରୀତ ଜିନିଷ ସବୁ ରହିଛି ତେଣୁ ଜୀବ ଗୋସ୍ୱାମୀ ରଚନା କଲେ ଷଡ଼ ସନ୍ଦର୍ଭ ଯେଉଁଠି ସବୁ ରହିଛି ବିପରୀତ ସବୁ କଥା ରହିଛି ତାକୁ ସେ ସମାଧାନ କରିଛନ୍ତି ତାଙ୍କ ଷଡ଼ ସନ୍ଦର୍ଭରେ ସବୁ ରହିଛି ଷଡ଼ ସନ୍ଦର୍ଭ ସବୁ ରଚନା କରିଛନ୍ତି ସେ ତେଣୁ ଏଠି କହୁଛନ୍ତି ଭବୋ ନ ସାକ୍ଷାତ ନ ଭିଧାତ୍ମ ନ ସାତ୍ ଭଗବାନ ଏଭଳି ତାଙ୍କର କୌଣସି ଆତ୍ମନ କହିଲେ ଜୀବାତ୍ମନ ଜୀବମାନେ ଜୀବମାନଙ୍କର କଥା କହୁଛନ୍ତି ଯେ ଦେହାଦି ଉପାଧେ ଅନିରୂପତ୍ୱତ୍ ଦେହ ଜୀବମାନଙ୍କର ଯେଉଁଭଳି ଭାବରେ ଦେହାଦି ଉପାଧି ସବୁ ରହିଛି ଏଇ ଅନିରୂପିତତ୍ୱାତ୍ ଅର୍ଥ ହେଉଛି କ'ଣ ନା ଏଇ ଯାଉଛି ଅନିୟତତ୍ୱାତ୍ ଆଗମା ପାଇନ ଆଗମା ପାଇତ୍ୱାତ୍ ଇତ୍ୟର୍ଥ ଅନ୍ୟମାନେ ଯେଉଁ ଶରୀର ପ୍ରାପ୍ତ ହୋଇଛନ୍ତି ଆଗମ ପାଇ ପାଇ ଭଗବାନ କହିଲେ ନା ଆଗମ ପାଇନ ନିତ୍ୟତାଙ୍କ ତିତିକ୍ଷ ଭାରତ ଏ ଶରୀର ସୃଷ୍ଟି ହେବ ଚାଲିଯିବ ଭବ ଅଭବ ସୃଷ୍ଟି ହେବ ଚାଲିଯିବ କିନ୍ତୁ ଭଗବାନ ସେଭଳି ନୁହଁ ସାକ୍ଷାତ ସ୍ୱରୂପତ ଭବ ସିଏ ହେଉଛନ୍ତି ଭଗବାନ ହେଉଛନ୍ତି ତାଙ୍କର ଜନ୍ମ ନାହିଁ ଭବ ନ ସାତ୍ ତାଙ୍କର ଜନ୍ମ ନାହିଁ କି ଭିଧା ତନ୍ମୂଳକ ଭେଦଶ୍ଚ ନ ସାତ୍ ତେଣୁ ଏଇଭଳି ଭାବରେ ଯେମିତି ଜନ୍ମ ଯେଉଁ ବୃଦ୍ଧି ଇତ୍ୟାଦି ସବୁ ରହୁଛି ଭେଦ ସବୁ ରହିଛି ଆମର ଶରୀର ସବୁବେଳେ ପରିବର୍ତ୍ତନ ହେଉଛି କିନ୍ତୁ ଭଗବାନ ଶରୀର ପରିବର୍ତ୍ତନ ହେଲେ ମଧ୍ୟ ସେ କୂଟସ୍ଥ ବୋଲି କୁହାଯାଏ ସବୁବେଳେ ଏକ ରୂପରେ ସେ ଥାଏ କୂଟସ୍ଥ ଶବ୍ଦ ବ୍ୟବହାର କରାଯାଏ ଭିଧା ନ ସାତ୍ ଯଦି ଭଗବାନ କହିବେ ଯେ ମୁଁ କ'ଣ ମୋର ମଧ୍ୟ ମୋତେ ମୁଁ ମୋ ବନ୍ଧନ ହେଇଯାଉଛି କେତେବେଳେ ମୋତେ ବନ୍ଦୀ କରୁଛି ମା ବନ୍ଦୀ କରିଥିଲେ କେତେବେଳେ ମୁଖ୍ୟ ମଧ୍ୟ ହେଇଯାଉଛି କାଳିୟ କାଳିୟ ତାକୁ ବାନ୍ଧିକି ରଖିଥିଲା, କାଳିୟ ବନ୍ଧନରୁ ସେ ମୁକ୍ତ ହୋଇଥିଲେ ଭଗବାନ, ଏଭଳି ସବୁ ଲୀଳା ହୋଇଛି ଯଦି ଭଗବାନ ଏକଥା କହିବେ ଅକ୍ରୂରଙ୍କୁ। ତେଣୁ ଅକ୍ରୂର ଏଇ ସେଇଥିପାଇଁ ଏଇ କଥାଟି କହୁଛନ୍ତି। ଅତ ତେଣୁ ଯତୋ ନ ଅବିଦ୍ୟା ତସ୍ମା ତବ ବନ୍ଧନ, ଯେଉଁମାନେ ଅବିଦ୍ୟାରେ ଅଛନ୍ତି ସେମାନେ ଭାବିବେ ତାଙ୍କର ବନ୍ଧନ ହୋଇଯାଇଥିଲେ, ସେ ମଧ୍ୟ ବନ୍ଧି ହୋଇଥିଲେ, କାଳିଆ ଠାରୁ ବହୁତ କଷ୍ଟରେ ସେ ମୁକ୍ତି ପାଇଲେ, ଏଭଳି ଭାବରେ ଅବିଦ୍ୟାଗ୍ରସ୍ତ ଲୋକମାନେ କହିବେ। କିନ୍ତୁ ଭଗବାନଙ୍କର କ'ଣ ଅବିଦ୍ୟା ଅଛି? ଏ ଭୌତିକ ଜଗତରେ ପାଞ୍ଚ ପ୍ରକାର ଅବିଦ୍ୟା ରହିଛି, ଏଇଟା ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି। ବିଷ୍ଣୁ ଶକ୍ତି ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଅନେକ ଶକ୍ତି ରହିଛି। ସେଇଟା ହେଉଛି କ'ଣ କ'ଣ ନା, ଗୋଟେ ହେଉଛି ଉନ୍ନତ ଶକ୍ତି ଭଗବାନ, ପରାଶକ୍ତି ବିଷ୍ଣୁ ଶକ୍ତି ପରାପକ୍ତା। ଭଗବାନଙ୍କର ଶକ୍ତି ଅନେକ ରହିଛି କିନ୍ତୁ ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ପରାପକ୍ତା, ପରା କହିଲେ ଉନ୍ନତ ଶକ୍ତି ଭଗବାନଙ୍କର ରହିଛି। ବିଷ୍ଣୁ ଶକ୍ତି ପରାପକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା କ୍ଷେତ୍ରଜ୍ଞାଖ୍ୟା, ଆମେ ହେଉଛି କ୍ଷେତ୍ରଜ୍ଞାଖ୍ୟା କ୍ଷେତ୍ରଜ୍ଞ, କ୍ଷେତ୍ରକ୍ଷେତ୍ରଙ୍କ ବିଭାଗ ଯେଉଁ ତେର ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ଆମେ ହେଉଛି କ୍ଷେତ୍ରଜ୍ଞ। ଆମେ ମଧ୍ୟ ଭଗବାନଙ୍କର ଉନ୍ନତତର ଶକ୍ତି, ବିଷ୍ଣୁ ଶକ୍ତି ପରାପକ୍ତା କ୍ଷେତ୍ରଜ୍ଞ ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ, ଏ ଅବିଦ୍ୟା କଥାରୁ ଆସିଲା ଏଇଟା। ଏଇ ଯେଉଁ ଭୌତିକ ଜଗତ କହିଲେ ଏ ଅବିଦ୍ୟା ଜଗତ, ତେଣୁ ସମସ୍ତେ କର୍ମ କରୁଛନ୍ତି ଏଠି। ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟ ଶକ୍ତିରୁ ଉଚ୍ଚତେ, ଏଇଠି ହେଉଛି ଭଗବାନଙ୍କ ତୃତୀୟ ଶକ୍ତି, ଅବିଦ୍ୟା ଶକ୍ତି ହେଉଛି ଭଗବାନ ତୃତୀୟ ଶକ୍ତି। ତେଣୁ ଯିଏ ଏଠିକି ଆସୁଛନ୍ତି ସମସ୍ତଙ୍କୁ କର୍ମ କରିବାକୁ ପଡ଼ୁଛି, କାରଣ ଅବିଦ୍ୟାଗ୍ରସ୍ତ ହୋଇକି ରହିଛନ୍ତି, ସେମାନେ କର୍ମ କରୁଛନ୍ତି। ଅବିଦ୍ୟାରୁ ଯିଏ ମୁକ୍ତ ହେବେ ସେ କର୍ମରୁ ମୁକ୍ତ ହେବେ, ଭଗବାନ ଭକ୍ତି କରିବେ, ନହେଲେ ସେମିତି କର୍ମ କରୁଥିବେ, କର୍ମବନ୍ଧନରେ ସମସ୍ତେ ରହିଛନ୍ତି। ଯଜ୍ଞ ଅର୍ଥାତ୍ କର୍ମଣ ଅନ୍ୟତ୍ର ଲୋକ ହିଁ କର୍ମବନ୍ଧନ, ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ ନହେଲା, ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କର୍ମ କରା ସେବା ନ କରାଗଲା ତାହେଲେ ସେଇଟା କର୍ମବନ୍ଧନ। ଭଗବାନ ପ୍ରତି ଯେଉଁ କର୍ମ କରାଯାଉଛି ସେଇଟା କର୍ମ ରହୁନାହିଁ, ସେଇଟା ଭକ୍ତିରେ ପରିଣତ ହୋଇଯାଉଛି। କିନ୍ତୁ ଭଗବାନଙ୍କ ପ୍ରତି ଯଦି କିଛି ହେଉନାହିଁ ତାହେଲେ ଯେତେ ଉନ୍ନତ କର୍ମ ହେଲେ ମଧ୍ୟ ସେ କର୍ମବନ୍ଧନରେ ପଡ଼ିବେ ସିଏ। ତେଣୁ ଭଗବାନ ଯେଉଁ ରହିଛନ୍ତି, ଭଗବାନଙ୍କର କୌଣସି ଅବିଦ୍ୟା ନଥାଏ, ଭଗବାନ ହେଉଛନ୍ତି, ଏଠି କୁହାଗଲା ନା ତୁନ ବନ୍ଧନ ହେବ ପର ପୂର୍ବରୁ ଶୁକ୍ର କହିଥିଲା, ଜ୍ଞାନାତ୍ମନ କୁହାଯାଇଥିଲା, ସେ ହେଉଛନ୍ତି ଜ୍ଞାନ, ଜ୍ଞାନ ଘନ ସିଏ। ତେଣୁ ଅତ ନ ବନ୍ଧ ସ୍ତବ ନହେବ ବକ୍ଷ, ଭଗବାନଙ୍କର ବନ୍ଧନ ନାହିଁ କି ବକ୍ଷ ନାହିଁ। ଆମେ ବର୍ତ୍ତମାନ ବନ୍ଧନ ହୋଇକି ରହିଛେ, ଆମେ ପୁଣି ମୁକ୍ତ ହେବା, ଯଦି ଭଗବାନ ଶରଣରେ ଯିବା ତାହେଲେ ଆମେ ମୁକ୍ତ ହେବା, ନହେଲେ ବନ୍ଧନରେ ରହିଥିବା। ଆମେ ତ ଜାଣିନେ ବନ୍ଧନ କ'ଣ, ଆଉ ମୁକ୍ତ ହେବା ପାଇଁ କିଏ ଚେଷ୍ଟା କରୁଛନ୍ତି? କିନ୍ତୁ ଭଗବାନଙ୍କର ବନ୍ଧନ ନାହିଁ, ଯଦି ଯାହାର ବନ୍ଧନ ନାହିଁ ତା'ର ମୁଖ୍ୟ କଥା କେଉଁଠି ଆସିବ କଥା, ଯିଏ ବନ୍ଧି ହେବ ସେ ମୁକ୍ତ ହେବ, ଯିଏ ବନ୍ଧି ନ ହେବ ତା'ର କୌଣସି ନିତ୍ୟ ମୁକ୍ତ, ସିଏ ନିତ୍ୟ ମୁକ୍ତ କୁହାଗଲା ନା, ଭଗବାନ ନିତ୍ୟ ମୁକ୍ତ ଗୋଟେ ରହିଛି। ତେଣୁ ଭଗବାନଙ୍କର ବନ୍ଧନ ନାହିଁ କି ମୁଖ୍ୟ ନାହିଁ, ଅତ ନ ବନ୍ଧ ତବ ନୈବ ମୁଖ୍ୟ, ସାତାଂ ନିକାମସ୍ତୋଇ ନ ବିବେକ। ତେଣୁ ଅତ ତେଣୁ ଯତୋ ନ ଅବିଦ୍ୟା ଆପଣଙ୍କ ଯେହେତୁ ଅବିଦ୍ୟା ନାହିଁ ତବ ବନ୍ଧନ ମୁଖ୍ୟ ନ ହେବ, ଆପଣଙ୍କ ବନ୍ଧନ ନାହିଁ କି ମୁଖ୍ୟ ନାହିଁ। କାହିଁକି ଜଣେ ବନ୍ଦୀ ହେଉଛି, କାହିଁକି ଜଣେ ବନ୍ଦୀ ହେଉଛି? ସରକାରଙ୍କ ନିୟମ ଭଙ୍ଗ କଲେ ସେ ବନ୍ଦୀ ହେଉଛି, ଜେଲକୁ ଯାଉଛି, ତାକୁ ଦଣ୍ଡ ଦିଆଯାଉଛି, ବନ୍ଦୀ ହେଉଛି ସେ କାହିଁକି? ସରକାରଙ୍କ ନିୟମ ଭଙ୍ଗ କାହିଁ କଲା? ଅବିଦ୍ୟା, ଅବିଦ୍ୟା ଅବିଦ୍ୟାଗ୍ରସ୍ତ ହୋଇକି ସେ ସବୁ କାର୍ଯ୍ୟ କରୁଛି, ଏସବୁ କାର୍ଯ୍ୟ। ତେଣୁ ଜଣେ ଯାହାଙ୍କର ଅବିଦ୍ୟା ନାହିଁ ତାଙ୍କର କେଉଁଠି ବନ୍ଧନ ହେବ, ଆଉ ଯାହାର ବନ୍ଧନ ନାହିଁ ତାଙ୍କର କେଉଁଠି ମୁଖ୍ୟ ହେବ? ବନ୍ଧନ ନାହିଁ କି ମୁଖ୍ୟ ନାହିଁ, ମୁଖ୍ୟ ନ ହେବ ସୁତରାମ ଏବଂ ନାସ୍ତି, ଏସବୁ ନାହିଁ ତାଙ୍କର। ନିକାମ, ନିକାମ କହିଲେ ଭଗବତ ଅଭିପ୍ରାୟନ ଅନୁରୂପ ତ୍ୱୟି ନ ଅବିବେକ। ନିକାମ କହିଲେ, ନିକାମ ଶବ୍ଦରେ କ'ଣ ଦିଆହେଇଛି ଅର୍ଥ? ମଧୁର ଇଚ୍ଛା, ଭଗବାନଙ୍କ ଇଚ୍ଛା ଅନୁସାରେ ସେଇଟା ହେଉଛି, ଭଗବାନ ଇଚ୍ଛା, ସ୍ୱତନ୍ତ୍ର ଇଚ୍ଛା ସିଏ। ଭଗବାନ କେଉଁଠି ବନ୍ଦୀ ହେଇଯାଆନ୍ତି, କେଉଁଠି ଅନ୍ୟମାନଙ୍କୁ ସେ ବନ୍ଦୀ କରନ୍ତି, କେଉଁଠି ମଧ୍ୟ ନିଜେ ବନ୍ଦୀ ହୋଇଯାଏ, ଭୟ କରନ୍ତି ସେ ଭଗବାନ। ଏ ଭକ୍ତର ଭକ୍ତର ଇଚ୍ଛା ଅନୁସାରେ ଭଗବାନ ସେହିଭଳି ଭାବେ ଲୀଳା କରନ୍ତି। ତେଣୁ ତ୍ୱୟି ନ ଅବିବେକ ସ୍ୟାତାଂ, ଭଗବାନଙ୍କର କୌଣସି ଅବିବେକ ନାହିଁ, କୌଣସି ଭଗବାନ ସବୁବେଳେ ପୂର୍ଣ୍ଣ ଜ୍ଞାନମୟ, କିନ୍ତୁ ସିଏ ଏସବୁ ଲୀଳା କରନ୍ତି, ତାଙ୍କର ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଲୀଳା କରନ୍ତି। ଭଗବାନ ହେଉଛନ୍ତି କ'ଣ ଅଜିତ, ଭଗବାନ କେହି ଜିତିପାରିବେ ନାହିଁ, କିନ୍ତୁ ତାଙ୍କୁ ଜିତିପାରେ ତାଙ୍କ ଭକ୍ତମାନେ, ତାଙ୍କର ସଖାମାନେ ତାଙ୍କୁ ଜିତି ଯାଆନ୍ତି। ତେଣୁ ସୀତାଙ୍କୁ କାନ୍ଧରେ ଉହାଇକରି ସେ ଚାଲନ୍ତି, ଏଇଭଳି ଭାବରେ ସବୁ ବହୁତ ଲୀଳା ସବୁ କରିଛନ୍ତି ଭଗବାନ। ଏ ଭଗବାନ ତାଙ୍କର ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେଇଭଳି ଭାବେ ଲୀଳା କରନ୍ତି ଏସବୁ ଲୀଳା। ତେଣୁ ଏଇଭଳି ଭାବରେ ଶ୍ଳୋକ ରହିଛି, ଆମର ସମୟ ହୋଇଯାଉଛି, ଆମେ ଟିକିଏ କିଛି ସମୟ କୀର୍ତ୍ତନ କରିବା ଆମର ସୁଷମତ ଭକ୍ତିଚାର ମହାରାଜ ପାଇଁ। ତଥାପି ଟୀକାରେ ଯେଉଁ ବର୍ଣ୍ଣନା କରାଯାଇଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ବହୁତ ବଡ଼ ଭାଷ୍ୟ ଦେଇଛନ୍ତି, ଆମେ ସେଟା ଆଲୋଚନା କରିବା ନାହିଁ। ସନାତନ ଗୋସ୍ୱାମୀଙ୍କର ଟୀକା ଟିକେ ପାଠ କରିବା। ଜୀବ ଗୋସ୍ୱାମୀ ମଧ୍ୟ ତାଙ୍କର ଭାଷ୍ୟରେ କହୁଛନ୍ତି, ଅହଂ ଭକ୍ତ ପରାଧୀନ, ଭଗବାନ ସ୍ୱାଧୀନ, କିନ୍ତୁ ତଥାପି ସେ କହୁଛନ୍ତି, ଦମ୍ଭସ୍କନ୍ଦ ଚତୁର୍ଥ ଅଧ୍ୟାୟ 63 ଶ୍ଳୋକରେ ଏଇଟା କହିଛନ୍ତି, ଦୁର୍ଭାଷଙ୍କୁ ମୁଁ ଭକ୍ତ ପରାଧୀନ, ଭଗବାନ କାହିଁକି କାହାର ଅଧୀନ ହେବେ, କିନ୍ତୁ ସେ ଭକ୍ତର ପରାଧୀନ ହୋଇଯାଆନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଦେହ ଆଦି ଶବ୍ଦାତ୍ କର୍ମାଦିଶ, ଦେହ ଆଦି ଶବ୍ଦ କହିଲେ କର୍ମ ଇତ୍ୟାଦି ସବୁ, ଭଗବାନ ଯେଉଁ କର୍ମ ଇତ୍ୟାଦି ସବୁ ଯାହା ସବୁ କରୁଛନ୍ତି କର୍ମ ଆଦି, ଦେହ ଆଦି କର୍ମ ଆଦି ଯାହା ସବୁ ଲୀଳା ସବୁ କରୁଛନ୍ତି ଭଗବାନ, ଏସବୁ କିଛି ଦେହାଦି ଏସବୁ କର୍ମ ବି ସ୍ତବନ ବନ୍ଧ ଏବଂ ବପି, ଭଗବାନଙ୍କର କର୍ମ ବନ୍ଧନରେ କର୍ମ କରୁନାହାନ୍ତି। ଆମେ କିନ୍ତୁ କ'ଣ କର୍ମଣା ଦୈବ ନେତ୍ରେଣ ଜନ୍ତୁ ଦେହ ପ୍ରତ୍ୟେ, ଆମେ ବନ୍ଧନରେ ଶରୀର ପ୍ରାପ୍ତ ହୋଇଛେ, ନା ପିତେଇ ମୁଖ୍ୟ, ଆଉ ଯଦି ବନ୍ଧ ଯଦି ବନ୍ଦୀ ହେଉନି ସେ ଆଉ ମୁକ୍ତି କଥା କାହିଁ ପଡ଼ୁଛି ସେ କଥା। ନିକାମ ଶବ୍ଦର ଅର୍ଥ କହୁଛନ୍ତି ଜୀବ ସନାତନ ଗୋସ୍ୱାମୀ, ନିତରାଙ୍ଗ କାମ, ନିତରାଙ୍ଗ କାମ କ'ଣ ଭଗବାନଙ୍କର କାମନା କ'ଣ କ'ଣ ଅଛି କିଛି ଭଗବାନଙ୍କର, ନା ଭକ୍ତାନାମ ଇଚ୍ଛା ବଦ୍ଧ ମୁକ୍ତ ବି ଭବସି ଇତ୍ୟର୍ଥ, ଭକ୍ତଙ୍କର ଇଚ୍ଛା ପାଇଁ ମା ଚାହୁଁଛି ବାନ୍ଧିବେ ଭଗବାନ ବନ୍ଧା ହେଲେ, ଯେତେ ଦେଖେଇଲେ ତାଙ୍କର ଐଶ୍ୱର୍ଯ୍ୟ ଯେତେ ବାନ୍ଧିଲେ ମଧ୍ୟ ଦୁଇ ଆଙ୍ଗୁଳ କମିଯାଉଥିଲା, କିନ୍ତୁ ତଥାପି ମା କହୁଛି ନା ମୁଁ ବାନ୍ଧିବି ଭକ୍ତର ଇଚ୍ଛା, ତେଣୁ ଭଗବାନ ସେଇଠି ହାରିଲେ ତାଙ୍କୁ ସେଇଠି ନିଜେ ବନ୍ଧା ହେଲେ। ଭକ୍ତାନାମ ଇଚ୍ଛା ବଦ୍ଧ ମୁକ୍ତ ବି ଭବିଷ୍ୟତ ଅର୍ଥ, ମୁକ୍ତ ମଧ୍ୟ ହେଉଛନ୍ତି ସେଇଭଳି ଭାବରେ କାଳିଆ ଠାରୁ ମୁକ୍ତ ହେଲେ ଭଗବାନ, ଏଇସବୁ କଥା ସବୁ ଲୀଳା ରହିଛି ଭଗବାନଙ୍କର, ଏ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଭଗବାନଙ୍କ ଲୀଳା ସବୁ ରହିଛି। ତେଣୁ ଆମେ ନିଜର ବୁଦ୍ଧିରେ ବୁଝିପାରିବା ନାହିଁ ଭଗବାନଙ୍କ ଲୀଳାକୁ, ଭଗବାନ ଲୀଳାକୁ ବୁଝିବା ପାଇଁ ଯେଉଁଭଳି ଭାବରେ ସାଧୁ ଶାସ୍ତ୍ର ଗୁରୁମାନେ କହିଛନ୍ତି ସେଇଭଳି ଭାବରେ ଆମେ ବୁଝିବା, ନହେଲେ ବୁଝିପାରିବା ନାହିଁ, ମୋହ ହୋଇଯିବା। କେତେ ଜଣ ମଧ୍ୟ ଭଗବାନ ଭଜନ ଛାଡ଼ି ଦିଅନ୍ତି, ଆମର ଗୋଟେ ବର୍ଣ୍ଣନା କରାଯାଇଛି, ପ୍ରଭୁପାଦ ମହାରାଜ କହିଥିଲେ ଜର୍ମାନୀରେ ଯେହେତୁ ୱାର୍ ସମୟରେ ସେକେଣ୍ଡ ୱାର୍ଲଡ ୱାର୍ ନା, ଯେଉଁ ହିଟଲରଟାକୁ ସେକେଣ୍ଡ ୱାର୍ଲଡ ୱାର୍ ନା, ସେହି ସମୟରେ ଜର୍ମାନୀର ଲୋକମାନେ ଭଗବାନଙ୍କୁ ସେ ସବୁ ପ୍ରାର୍ଥନା କଲେ, ଆମର ସ୍ୱାମୀକୁ ଫେରାଇ ଦିଅ, ଆମ ସ୍ୱାମୀକୁ ଫେରାଇ ଦିଅ ପ୍ରାର୍ଥନା କଲେ, କିନ୍ତୁ ସେମାନେ ତାଙ୍କ ସ୍ୱାମୀ ସବୁ ମୃତ୍ୟୁବରଣ କଲେ, ତେଣୁ ସେ ଭଗବାନ ଭକ୍ତି ଆଉ ଭଗବାନଙ୍କ ପୂଜା ଆଉ କଲେନି, ସେବା କଲେନି, ବନ୍ଦ କରିଦେଲେ, ଭକ୍ତ ଆଉ ଭଲେ ନାହିଁ ସେମାନେ। ଏଇ ଲୀଳାଟି ଏ କଥାଟି ରହିଛି, ପ୍ରଭୁପାଦ ମହାରାଜ କହିଛନ୍ତି କଥା, ଭଗବାନ ଲୀଳା ବୁଝିବା ଏତେ ସହଜ ନୁହଁ। ତେଣୁ ଯାହା ବି ହଉ, ଆମର ବର୍ତ୍ତମାନ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ।